ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ପ୍ରଶାସନିକ ବିଧିବ୍ୟବସ୍ଥାକେ ଜନକୈନ୍ଦ୍ରିକ କରବାର ଲକ୍ଷ୍ୟତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ସେବା ତୀର୍ଥ ଆର୍ କର୍ତ୍ତବ୍ୟ ଭବନ 1 ଆଉ 2ର ଉଦ୍ଘାଟନ କରବେ। ଏ ଅବସରରେ ପ୍ରଧାନମନ୍ତ୍ରୀ ଗୋଟିଏ ଜନସଭାକେ ଉଦ୍ବୋଧନ ଦେବେ। ସେବା ତୀର୍ଥ କୁଠାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦର ସଚିବାଳୟ, କ୍ୟାବିନେଟ୍ ସଚିବାଳୟର କାର୍ଯ୍ୟାଳୟ ରହିବା। ସେନ୍ତା କର୍ତ୍ତବ୍ୟ ପଥ 1 ଆଉ 2 ପରିସରନ ଅର୍ଥ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ବାଗି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ରହିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ନବରଙ୍ଗପୁର ଜିଲ୍ଲାର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରିବେ। ସମ୍ବଲପୁର, ବ୍ରହ୍ମପୁର, ଭଦ୍ରକ ଆର୍ ବାରିପଦା ନଭିଲ ଯୋଜନାଥି ତୀର୍ଥଯାତ୍ରୀମାନେ ପୁରୀ ଯାତ୍ରା କରିବେ। ଏହି କାର୍ଯ୍ୟକ୍ରମକେ ମୁଖ୍ୟମନ୍ତ୍ରୀ ଆଭାସୀ ଜରିଏ ଶୁଭାରମ୍ଭ କରିବେ। ଯୋଜନାଥି ପହିଲା କ୍ଷେପେ 500 ଜଣ ଶ୍ରଦ୍ଧାଳୁ ସରକାରଙ୍କ ସାହସଥି ପୁରୀନ ମହାପ୍ରଭୁମାନଙ୍କର ଦର୍ଶନ କରବାର ସୁଯୋଗ ପାଇବେ। ଏହି କ୍ଷେପ୍ତି 5ଟା ଜିଲ୍ଲାର 60 ରୁ 75 ବୟସର ବୟସ୍କ ବ୍ୟକ୍ତି ଆର୍ ବିଧବା ମହିଳାମାନେ ପୁରୀ ଦର୍ଶନ କରବାର ସୁଯୋଗ ପାଇଛନ୍। ସରକାରଙ୍କ ତରଫୁ ସେମାନଙ୍କର ଯିବାର ଆସବାର ସହିତ ରହିବାର ଖାଇବାର ବ୍ୟବସ୍ଥା କରାଯାଇଛି। ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍ 2026 ଗଲାକାଲି ସଂସଦ ନ ପାରିତ ହୋଇଯାଇଛି। ଶିଳ୍ପ ସମ୍ପର୍କ ସଂହିତା 2020 କିଛି ସଂଶୋଧନ କରାଯାଇକରି ନୂଆ ବିଲ୍ ତିଆରି କରାଯାଇଛି। କେନ୍ଦ୍ର ଶ୍ରମମନ୍ତ୍ରୀ ଡକ୍ଟର ମନସୁଖ ମାନବୀୟ ଗଲାକାଲି 2 ଗୃହନ ଏହି ବିଲ୍ ଆଗତ କରିଥିଲେ। ଆଲୋଚନା ଉତ୍ତରୁ ବିଲ୍ ପାରିତ ହୋଇଥିଲା। କେନ୍ଦ୍ର ସରକାର ଆର୍ ରାଜ୍ୟ ସରକାରଙ୍କର ମିଲି ଚେଷ୍ଟା ଲାଗି ରାଇଜେ ନକ୍ସଲମାନେ ଆତ୍ମସମର୍ପଣ କରୁଛନ୍। ଏଚ୍ଟି ରାଜନୈତିକ ଅର୍ଥନୈତିକ ପରିସ୍ଥିତିକେ ଦେଖିକରି ସମାଜର ମୁଖ୍ୟ ସ୍ରୋତକେ ଫେରିଥିବାର ଜଣେ ନକ୍ସଲ ତାଙ୍କର ବାର୍ତ୍ତାଟି କହିଛନ୍।
କଂଗ୍ରେସ, ମୁଁ କମ୍ରେଡ୍ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ କହୁଛି। ମୁଁ କମ୍ରେଡ୍ ହିନ୍ଦୁ ବିକାଶ 15 କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ତ୍ୟାଗ କରି ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଓଡ଼ିଶା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛୁ। ଆଜିର ପରିବର୍ତ୍ତିତ ଆର୍ଥିକ, ସାମାଜିକ, ରାଜନୈତିକ ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ କରିବା କଷ୍ଟସାଧ୍ୟ। ଏ ରାସ୍ତାରେ ଆମକୁ ଅଧିକ ନଷ୍ଟ ହେଉଛି ଓ ଲୋକଙ୍କଠାରୁ ଦୂର ହେଉଛୁ। ପରିଣାମ ସ୍ୱରୂପ ଜନ ଆଧାର, ଭର୍ତ୍ତି ଓ ସମନ୍ୱୟ ନାହିଁ। ତେଣୁ ଆମର ପରାମର୍ଶ, ବାକି ଥିବା ସମସ୍ତ କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିବା ଦରକାର। ଆପଣ ଚିନ୍ତା କରନ୍ତୁ ଓ ଆଉ ବେଶୀ ଡେରି ନ କରି ଆମ ବାଟରେ ଆସିଲେ ଭଲ ହେବା। ଓଡ଼ିଶା ପୋଲିସ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି। ଶେଷରେ ଆମର ନିବେଦନ, ଗାଁର କୌଣସି ବ୍ୟକ୍ତିର ଫୋନରେ 9437643839 ନମ୍ବରରେ ଆମ ସହ ସମ୍ପର୍କ କଲେ ଆମେ ଆପଣଙ୍କୁ ତୁରନ୍ତ ଆଣିବାକୁ ବ୍ୟବସ୍ଥା କରିବୁ। ଆପଣଙ୍କର କମ୍ରେଡ୍ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ଯୋଗାଯୋଗ କ୍ଷେତ୍ରଥି ରେଡିଓର ବଳିଷ୍ଠ ଅବଦାନକେ ସୁର୍ତ୍ତା କରିକରି ଆଜି ପାଳନ କରାଯାଉଛି ବିଶ୍ୱ ରେଡିଓ ଦିବସ। ସବୁନୁ ବଡ଼ ଗଣମାଧ୍ୟମ ହିସାବରେ ଆଜି ଭିଲ୍ ସାରା ପୃଥିବୀନ ରେଡିଓ ଲୋକପ୍ରିୟତା ରହିଛି। ମିଲିତ ଜାତିସଂଘ ୟୁନେସ୍କୋ ସଂସ୍ଥା ତରଫୁ 2012 ମସିହାନୁ ଫି ବଛର ଫେବୃଆରୀ 13 ତାରିଖକେ ବିଶ୍ୱ ରେଡିଓ ଦିବସ ଭାବେ ପାଳନ କରାଯାଉଛି। ରେଡିଓ ସୂଚନା, ଶିକ୍ଷା ଆର୍ ମନୋରଞ୍ଜନ ମୁଖ୍ୟ ମାଧ୍ୟମ ଭାବେ ନୂଆ ରୂପଟି ଲୋକପ୍ରିୟତା ପାଉଛି। ଏ ବଛର ରେଡିଓ ଦିବସର ବାର୍ତ୍ତା ହେଉଛି ରେଡିଓ ଆର୍ କୃତ୍ରିମ ବୁଦ୍ଧିମତା, ଏଆଇ ଗୋଟିଏ ଉପକରଣ ସ୍ୱର ନୁହେଁ ସେ। ଆପଣମାନେ ବାକି ଖବର ଶୁଣିପାରିବେ ଏହି ସୂଚନା ଉତ୍ତରୁ।
ପ୍ରିୟା କମ୍ରେଡ୍ ନନା, ରାଜ୍ୟ କମିଟି ସଦସ୍ୟ କମ୍ରେଡ୍ ନିତୁ ବେହତମତା ନାଓ ସଂଘେ ମମତା ଅନୁପା ଆଲକେନେ ସୋଲ କମ୍ରେଡ୍ସ ସଂଘେ ପୋଲିସ ତେ ଆତ୍ମସମର୍ପିତ ମନା ମହାସଚିବ ତିନିଶୋ ଦୌଡ ହେଉନା କମ୍ରେଡ୍ସ ନୁକସାନ ୟା ଆତ୍ମସମର୍ପକ ଇଞ୍ଜିକେ ଜନାଧାର ଭର୍ତ୍ତି ମିଲିସା ପାର୍ଟି କିନ ଭେଣ୍ଡେ ସମନ୍ୱୟ ହିଲେ ମନା ଓଡ଼ିଶା ତେ ପଶ୍ଚିମ ବ୍ୟୁରୋ ଭେଣ୍ଡେ ନୁକସାନ ୟା ସରେନ୍ଦର ହାଇନ ପେରସ୍ତା ଇଞ୍ଜେ ପୂର୍ବ ବ୍ୟୁରୋ ତେ ରେଖ୍ୟାବାନ ଇଚ୍ଛୁର ମୂଲେ ନେଇତୋର ଅଧୀନ କିଏ ସଭ୍ୟ ତୋରୁ ସରେଣ୍ଡର କିଏ ନୁମେଦେ ଆସନ ଇଞ୍ଜୋ ନାବା ସୁଝାଅ ଆଗର ସରେଣ୍ଡର କି ଓକେ ସମସ୍ୟା ପେରସିତା ନୁକସାନ ଭେଣ୍ଡେ ଆନ୍ତ ସରେଣ୍ଡର କିତକେ ଓଡ଼ିଶା ପୋଲିସ ତୋରୁ ହର ପ୍ରକାର ଚୌଦା ଇନ୍ତୋର ମିକିନ ବେହତନ ବାତ ଇତକେ ବେଦେଇ ନାଟିନର ଫୋନ ତାଲ୍ସି ମଞ୍ଜି ସମ୍ପର୍କ ନମେଦେ ନାବା ମୋବାଇଲ ନମ୍ବର 7 8 1 5 0 7 0 5 3 1 ମିକୁନ ତତନ ମୈଦେ ତୟାର କିତ୍ତନ ମିଓ ରାଜ କମିଟି ସଦସ୍ୟ ନିତୁ।
ଫଗୁନ ମାସର ଅନ୍ଧାରପଖର ଏକାଦଶୀ ତିଥି ଅବସରରେ ଆଜି ପୁରୀ ଶ୍ରୀମନ୍ଦିର ପଙ୍କ ଉଦ୍ଧାର ଏକାଦଶୀ ପାଳନ କରାଯାଉଛି। ଏହି ଅବସରରେ ମହାପୁରୁଷ ଶ୍ରୀଜଗନ୍ନାଥଙ୍କର ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ ଦେବକର ପ୍ରତ୍ୟକ୍ଷ ଶିବଲିଙ୍ଗର ଦର୍ଶନର ସୌଭାଗ୍ୟ ମିଳିଛି। ବଛରଯାକ ଲୋକନାଥଙ୍କୁ ଅର୍ପଣ କରାଯାଇଥିବାର ଫୁଲ, ବେଲପତର, ସୁନା, ରୂପା ସବୁ ଆଜି ବିଧି ଅନୁସାରେ କଢ଼ାଯାଇଛି। ଆଜି ଭୋରୁ ନୀତି ମୂଲ ହୋଇଯାଇଛି। ପଙ୍କ ଉଦ୍ଧାର ନୀତି ଉତ୍ତରୁ ମହାପୁରୁଙ୍କର ମହାସ୍ନାନ କରାଯାଇକରି ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି। ଏଚନି ରାଞ୍ଚଲିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଲିକ ଖବର ଶୁଣିପାରିବେ ସଞ୍ଜବେଲର 7:02 ଜୁହାର।